ಹಾಗೆ ಒಂದು ಶ್ಲೋಕ ಇದೆ, ಭಗವಾನ್ ಶ್ರೀಕೃಷ್ಣ ವ್ಯಕ್ತಿ ಮಾನವಲ್ಲಿ ಇರತಕ್ಕಂಥದ್ದು, ಜೊತೆಯೋ ಸರ್ವವ್ಯಾಪಿ ಕೆಲವೊಂದು ಕಾಲದ ಉದ್ದರೆ ಮಹಾಕಾಲ ಪಶ್ಚಿಮ ತಂಕು ಮಾತಾ ದಸದ ರಜ್ಜುರೆ ಬಂಧನ ಕರಿಬಾರ ಬಂಧನ ಕರೆ ಶ್ರೀ ಸುಖದೇವ ಗೋಸ್ವಾಮಿ ಭಗವಾನ್ ಶ್ರೀಕೃಷ್ಣರ ರಜುಬಂಧನದಲ್ಲ ವರ್ಣನೆ ಕರೆಯುವ ಸಮಯದಲ್ಲಿ ಭಗವಾನ್ ಕೃಷ್ಣರ ಮಾನವ ಸಹಿತ ಸೇವೆ ಅಸೀಮ ಪರಮ ಪುರುಷ ಭಗವಾನ್ ಸರ್ವಕ್ರಾಂತಿ ಸಕಲಮತ ಸ್ಮರಣ ಕರೆಯಲು ಯಾಕೆಂದರೆ ಸಾಧಾರಣ ವ್ಯಕ್ತಿ ಮನೆ ಯಾವನೆ ಭಾವಂತಿ ಕೃಷ್ಣ ಏಕ ಮಾನವ ಶಿಶು ಎಂದು ಮನಸ್ಸು ರೂಪ ಧಾರಣ ಕರೆಯ ಅವತರಣ ಇದ್ದೇವೆ. ತೆನು ಸಾಧಾರಣ ಭಾವದ ಲೋಕಮಾನಂದರ ಧಾರಣ ಕೃಷ್ಣನೇ ಸಾಧಾರಣ ಮಾನವ ಶಿಶು. ತೆನು ಭಗವಾನ್ ಕೃಷ್ಣರ ಲೀಳಾಕಥಾ ಶ್ರವಣ ಕರೆಯುವ ಸಮಯದಲ್ಲಿ ಸೆಮಾನೆ ಸೆ ಕಥಕ್ಕೂ ವಿಶ್ವಾಸಕರಂತೆ ಸೆಮಾನೆ ಭಾವಂತೆ ಜೆ ಸಬು ಕೇವಲ ಬಳಪ. ತೆನು ಶ್ರೀ ಸುಖದ ಗುರುಸ್ವಾಮಿ ಸತ್ಯ ಪ್ರಾರಂಭ ಜೇತು ಆಮರ ಮರ್ತ ಬುದ್ಧಿ ರಹಿಸಿ ಜೇತು ಆಮರ ಭೌತಿಕ ಶರೀರ ଏବଂ ଆମର ବୁଦ୍ଧି ମଧ୍ୟ ଭୌତିକତା ଦ୍ୱାରା ମାୟା ଦ୍ୱାରା ପ୍ରଭାବିତ, ତେଣୁ ଆମେ ସାଧାରଣ ଭାବରେ ଯେତେବେଳେ ଭଗବାନ କୃଷ୍ଣଙ୍କର ଲୀଳା କଥା ଶ୍ରବଣ କରୁ ତାହା ସାଧାରଣ ମନୁଷ୍ୟ ଶିଶୁର ଲୀଳା ପରି ଜଣାଯାଏ, ତେଣୁ ଆମ ମଧ୍ୟରେ ସେପରି ଜ୍ଞାନ ହେବା ସ୍ୱାଭାବିକ ଯେ କୃଷ୍ଣ ଏକ ସାଧାରଣ ମନୁଷ୍ୟ ଶିଶୁ. କିନ୍ତୁ ଶ୍ରୀ ସୁଖଦେବ ଗୋସ୍ୱାମୀ ବାରମ୍ବାର ଆମକୁ ସ୍ମରଣ କରି କହୁଛନ୍ତି ଯେ କୃଷ୍ଣ ଯଦିଓ ମାନବ ଶିଶୁର ଲୀଳା କରୁଥିଲେ କିନ୍ତୁ ସେ ସାଧାରଣ ମାନବ ଶିଶୁ ନୁହେଁ. ତେଣୁ ଏ ଶ୍ଳୋକରେ ସେଥିପାଇଁ ଶ୍ରୀ ସୁଖଦେବ ଗୋସ୍ୱାମୀ ଭଗବାନ କୃଷ୍ଣଙ୍କର ସର୍ବବ୍ୟାପକତ୍ୱ ଏବଂ ସର୍ବକାଳତ୍ୱର ବର୍ଣ୍ଣନା କରୁଛନ୍ତି. ମାତା ଯଶୋଦା ଯାହାଙ୍କୁ ନିଜର ଆତ୍ମଜ ବୋଲି ଜ୍ଞାନ କରୁଛନ୍ତି ସେହି ଭଗବାନଙ୍କୁ ମାତା ଯଶୋଦା ସାଧାରଣ ରଜ୍ଜୁ ଦ୍ୱାରା ବନ୍ଧନ କରିନାହାନ୍ତି, କାରଣ ସାଧାରଣ ରଜ୍ଜୁ ଭଗବାନ କୃଷ୍ଣଙ୍କୁ ବାନ୍ଧିବା ପାଇଁ ସମର୍ଥ ହୋଇପାରିନଥିଲା. ସେ ତାର ବର୍ଣ୍ଣନା ସୁସ୍କୃତ ପରିଶ୍ରମ କରିବାକୁ ଯାଉଛନ୍ତି ଆଗାମୀ ଶ୍ଳୋକରେ, ଯେ ମାତା ଯଶୋଦା ଭଗବାନ କୃଷ୍ଣଙ୍କୁ ବନ୍ଧନ କରିବା ପାଇଁ ସାମାନ୍ୟ ରଜୁର ଯେତେ ବ୍ୟବହାର କଲେ ମଧ୍ୟ ସେ ତାଙ୍କୁ ବାନ୍ଧିବା ପାଇଁ ସମର୍ଥ ହୋଇନଥିଲେ. ତାଙ୍କର ଗୃହର ସମସ୍ତ ରଜୁକୁ ଏକତ୍ରିତ କରି ଗ୍ରାମରେ ଅନ୍ୟମାନଙ୍କ ଗୃହର ରଜୁକୁ ଏକତ୍ରିତ କରି ମଧ୍ୟ ମାତା ଯଶୋଦା 3 ବର୍ଷର ବାଳକରେ ଭଗବାନ କୃଷ୍ଣ ତାଙ୍କୁ ବାନ୍ଧିବା ପାଇଁ ସମର୍ଥ ହୋଇପାରିନଥିଲେ. ପ୍ରତିଥର ବାନ୍ଧିବା ପାଇଁ ଉଦ୍ୟମ କରି ସେ ରଜୁ ମାତ୍ର 2 ଅଙ୍ଗୁଳି ଛୋଟ ପଡ଼ିଯାଉଛି. ତେଣୁ ଏହାଦ୍ୱାରା ପ୍ରମାଣିତ ହେଉଛି ଯେ ସାଧାରଣ ରଜୁ ଦ୍ୱାରା ଭଗବାନ କୃଷ୍ଣ କେହି ବାନ୍ଧିପାରିବେ ନାହିଁ. ଭଗବାନ କୃଷ୍ଣଙ୍କୁ ବାନ୍ଧିବା ପାଇଁ ମାତା ଯଶୋଦା ସମର୍ଥ ହେଲେ କିପରି, ଯେତେବେଳେ ସେ ପ୍ରେମ ରଜ୍ଜୁର ବ୍ୟବହାର ସେ ସାଧାରଣ ରଥ ମାଧ୍ୟମରେ ପ୍ରେମ ରଥରେ ସେ ଭଗବାନଙ୍କୁ ବନ୍ଧନ କରିବା ପାଇଁ ସମର୍ଥ। ଅନ୍ୟଥା ସାଧାରଣ ରଥ ଦ୍ୱାରା ଭଗବାନ କୃଷ୍ଣଙ୍କୁ ବନ୍ଧନ କରିବା ସମ୍ଭବ କାରଣ ସେ ସାଧାରଣ ମାନବ ଶିଶୁ। ତେଣୁ ଏଠାରେ କୁହାଯାଉଛି ଭଗବାନ କୃଷ୍ଣଙ୍କର କାମବନ୍ଧନ ଲୀଳାର ବର୍ଣ୍ଣନା କରାଯାଉଛି ଏହି ଅଧ୍ୟାୟରେ। ସେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ତିନି ବର୍ଷର ବାଳକ ସେତେବେଳେ ଗୋକୁଳରେ ଅବସ୍ଥାନ କରୁଥିଲେ। ଭଗବାନ କୃଷ୍ଣଙ୍କର ତିନି ବର୍ଷ ପର୍ଯ୍ୟନ୍ତ ସମସ୍ତ ଲୀଳା ଗୋକୁଳରେ ଅନୁଷ୍ଠିତ ହେଉଛି। ତିନି ବର୍ଷ ପରେ ନନ୍ଦ ମହାରାଜ କୃଷ୍ଣଙ୍କର ସୁରକ୍ଷା ପାଇଁ ଉପାନନ୍ଦଙ୍କ ସହିତ ପରାମର୍ଶ କରି ସେମାନେ ଗୋକୁଳ ପରିତ୍ୟାଗ କରି ବୃନ୍ଦାବନ ଚାଲି ଆସିଥିଲେ। ଯମୁନା ପାର ହେଇ ବୃନ୍ଦାବନ ଆସିଥିଲେ ଏବଂ ଛଟିକର ନାମକ ସ୍ଥାନରେ ଅବସ୍ଥାନ କରିଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ନନ୍ଦ ମହାରାଜ ସେ ନନ୍ଦଗ୍ରାମ ଚାଲି ଯାଇଥିଲେ ଏବଂ ବୃଷଭାନ ମହାରାଜ ବର୍ଷାନରେ ଅବସ୍ଥାନ କରିଥିଲେ। ତେଣୁ ତିନି ବର୍ଷ ପରର ଲୀଳା ତାହା ସବୁ ବୃନ୍ଦାବନ ଗୋବର୍ଦ୍ଧନ ଏବଂ ଅନ୍ୟ ସ୍ଥାନରେ ଅନୁଷ୍ଠିତ ଭଗବାନ କୃଷ୍ଣଙ୍କର ତିନି ବର୍ଷ ପର୍ଯ୍ୟନ୍ତ ଲୀଳା ଗୋକୁଳରେ ଅନୁଷ୍ଠିତ। ତେଣୁ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବାଲ୍ୟ ଲୀଳା କରୁଥିଲେ ଦିନେ ତାହା ଥିଲା କାର୍ତ୍ତିକ ମାସ ଏବଂ କାର୍ତ୍ତିକ ମାସ ଦୀପାବଳି ଅମାବାସ୍ୟାର ଦିନ ଯେଉଁଦିନ ଏଇ ଭଗବାନ କୃଷ୍ଣଙ୍କର ଦାମବନ୍ଧନ ଲୀଳା ଅନୁଷ୍ଠିତ ହୋଇଥିଲା ତାହା ଥିଲା ଦୀପାବଳି ଅମାବାସ୍ୟାର ଦିନ। ତେଣୁ ମାତା ଯଶୋଦା ସେଦିନ ନିଜେ ଦଧି ମନ୍ଥନ କରୁଛନ୍ତି କାରଣ ଯଦିଓ ଅନ୍ୟଦିନ ଅନ୍ୟ ସେବିକାମାନେ ଦଧି ମନ୍ଥନ କାର୍ଯ୍ୟ କରିଥାନ୍ତି ଏବଂ ନନ୍ଦ ମହାରାଜ ଭଗବାନ କୃଷ୍ଣଙ୍କ ପାଇଁ କେତୋଟି ସ୍ୱତନ୍ତ୍ର ଗାଭୀ ରଖିଥିଲେ ଯେଉଁ ଗାଭୀମାନଙ୍କର ଯେଉଁମାନେ ଅଧିକ ଦୁଗ୍ଧ ପ୍ରଦାନ କରୁଥିଲେ ଏବଂ ଯେଉଁ ଗାଭୀମାନଙ୍କର ଦୁଗ୍ଧ ଅତ୍ୟନ୍ତ ସ୍ୱାଦିଷ୍ଟ ତେଣୁ ସେହିପରି ବଛା ବଛା କେତୋଟି ଗାଭୀ ନନ୍ଦମାନ ରଖିଥିଲେ କେବଳ କୃଷ୍ଣଙ୍କର ଉପଯୋଗ ପାଇଁ। ତେଣୁ ସେହି ଗାଭୀଙ୍କର ଦୁଗ୍ଧରୁ କୃଷ୍ଣଙ୍କ ପାଇଁ ଲହୁଣୀ ଦୁଗ୍ଧ ଦଧି ଆଦି ପ୍ରସ୍ତୁତ ହୋଇଥାଏ ଘୃତ ଆଦି ପ୍ରସ୍ତୁତ ହୋଇଥାଏ ଯାହାକୁ କୃଷ୍ଣ ନିଜେ ଭକ୍ଷଣ କରିଥାନ୍ତି। କିନ୍ତୁ ଯେହେତୁ ମାତା ଯଶୋଦା ଗୋପୀମାନଙ୍କ ଠାରୁ ପ୍ରତିଦିନ ଏ ଲାଞ୍ଛନା ଶ୍ରବଣ କରୁଥିଲେ ଯେ ତୁମର ପୁତ୍ର କୃଷ୍ଣ ଆମ ଗୃହକୁ ଆସି ଲହୁଣୀ ଚୋରି କରୁଛି ଏବଂ ଯେତେବେଳେ ସେ ଲବଣୀ ଭାଣ୍ଡକୁ ପ୍ରାପ୍ତ ହେଉନି ସେତେବେଳେ ଆମ ଗୃହରେ ଶୟନ କରିଥିବା ଶିଶୁମାନଙ୍କୁ କନ୍ଦେଇବା ପାଇଁ ଚେଷ୍ଟା କରୁଛି କିମ୍ବା ଅନେକ ସମୟରେ ମଳମୂତ୍ର ମଧ୍ୟ ତ୍ୟାଗ କରୁଛି ଆମ ଗୃହରେ କ୍ରୋଧିତ ବେଳେବେଳେ ତୁମର ପୁତ୍ର ଗାଭୀମାନେ ତାର ଦହନ କାର୍ଯ୍ୟ ହେବା ପୂର୍ବରୁ ବର୍ଷାମାନଙ୍କୁ ଗାଭୀମାନଙ୍କ ନିକଟକୁ ଛାଡ଼ି ଦେଉଛି କାରଣ ବର୍ଷାମାନଙ୍କୁ ଅଲଗା ରଖାଯାଇଥାଏ ଦହନ କାର୍ଯ୍ୟ ପୂର୍ବରୁ। ତେଣୁ ଏହିପରି ଅନେକ ଲାଞ୍ଛନା ଯେତେବେଳେ ମାତା ଯଶୋଦା ଗୋପୀମାନଙ୍କ ଠାରୁ ଶ୍ରବଣ କରୁଥିଲେ ତେଣୁ ମାତା ଯଶୋଦା ଚିନ୍ତା କଲେ ସେ ବୋଧହୁଏ ମୋର ପୁତ୍ର ଆମ ଗୃହରେ ଯେଉଁ ଲବଣୀ ବା ଦୁଗ୍ଧ ଦହି ପ୍ରସ୍ତୁତ ହେଉଛି ସେଥିରେ ସେ ସନ୍ତୁଷ୍ଟ ହୋଇପାରୁ ତାଙ୍କୁ ଭଲ ଲାଗୁ, ତେଣୁ ସେ ଅନ୍ୟମାନଙ୍କୁ ଗୃହକୁ ଯାଉଛି ଚୋରି କାର୍ଯ୍ୟ କରିବାକୁ। ତେଣୁ ମାତା ଯଶୋଦା ଦୀପାବଳି ଅମାବାସ୍ୟା ଦିନ ନିଜେ ସ୍ଥିର କଲେ ଆଜି ମୁଁ ଦାଦି ବଞ୍ଚୁ। ତେଣୁ ମାତା ଯଶୋଦା ଭଗବାନ କୃଷ୍ଣ ସ୍ମରଣ କରିଛନ୍ତି ସନ୍ଧ୍ୟାରେ। ମାତା ଯଶୋଦା କୃଷ୍ଣଙ୍କର ଉତ୍ଥାନ ପୂର୍ବରୁ ଉଠି ଆସି ଦେଖିଲେ ଯେ କୃଷ୍ଣ ଶୟନ କରିଛନ୍ତି, ତେଣୁ ସେ ଦଧି ମନ୍ଥନ କରିବା ପାଇଁ ଚାଲିଲେ। ଏବଂ ଦଧି ମନ୍ଥନ କରୁଥିବା ସମୟରେ ମାତା ଯଶୋଦା ଭଗବାନ କୃଷ୍ଣଙ୍କର ଲୀଳାଗାନ କରୁଛନ୍ତି। ତାଙ୍କର ଧ୍ୟାନ ନାହିଁ ଯେ ସେ ସମୟରେ ଭଗବାନ କୃଷ୍ଣ ଉଠିଯାଇଛନ୍ତି ଶଯ୍ୟାରୁ ଏବଂ ମାତା ଯଶୋଦାଙ୍କୁ ପୁଜୁଛନ୍ତି, ଦେଖୁଛନ୍ତି ମାତା ନିକଟରେ ନାହାନ୍ତି। ତେଣୁ ଭଗବାନ କୃଷ୍ଣ ଆଖି ମଜୁରୀ ମାତା ଯଶୋଦାଙ୍କୁ ଖୋଜିବତି ଆସି ଦଧି ମନ୍ଥନ ସ୍ଥାନରେ ପହଞ୍ଚିଛନ୍ତି। ଏବଂ ଦଧି ମନ୍ଥନ ସ୍ଥାନରେ ପହଞ୍ଚିବା ସମୟରେ ଦେଖୁଛନ୍ତି ଯେ ମାତା ଯଶୋଦାଙ୍କର କୃଷ୍ଣଙ୍କ ଆଡ଼କୁ ଧ୍ୟାନ ଆସୁ, ଧ୍ୟାନ ଯାଉନି, ଦଧି ମନ୍ଥନରେ ମଗ୍ନ ରହିଛନ୍ତି ମାତା ଯଶୋଦା। ତେଣୁ ମାତାଙ୍କର ଧ୍ୟାନ ଆକୃଷ୍ଟ କରିବା ପାଇଁ ଭଗବାନ କୃଷ୍ଣ ମାତାଙ୍କର କୋଳକୁ ନ ଯାଇ ମାତା ଯେଉଁ ଦଧି ମନ୍ଥନ କରୁଥିଲେ ଦଣ୍ଡ ଦ୍ୱାରା, ଦଧି ମନ୍ଥନ ଦଣ୍ଡକୁ ଯାଇ ଧରିଛି, ଯାହାଦ୍ୱାରା ମାତାଙ୍କର ଧ୍ୟାନ କୃଷ୍ଣଙ୍କ ପ୍ରତି ଆକୃଷ୍ଟ। ତେଣୁ ମାତା ଯଶୋଦା ଦଧି ମନ୍ଥନ କରୁଛନ୍ତି, ଦଧି ଦଣ୍ଡ ମନ୍ଥନ ଦଣ୍ଡ କରୁଛି, କୃଷ୍ଣ ଆସି ଧରିଛନ୍ତି ଦଣ୍ଡ। ତେଣୁ ମାତା ଯଶୋଦା ଦେଖୁଛନ୍ତି କୃଷ୍ଣ ଆସି ତାଙ୍କ ନିକଟରେ, ମାତା ଯଶୋଦା ସ୍ମିତ ହାସ୍ୟ କରୁଛନ୍ତି, ଭାବୁଛନ୍ତି ମୋର ପୁତ୍ର କେତେ ବୁଦ୍ଧିମାନ। ସାଧାରଣ ଭାବରେ ଶିଶୁ ମାତାଙ୍କର ବିରହ ଅନୁଭବ କଲେ ଦୁଗ୍ଧପାନ କରିବା ପାଇଁ ଚାହିଁଲେ ସେ ସିଧାସଳଖ ମାତାଙ୍କର କୋଳକୁ ଆସିବା, କିନ୍ତୁ କୃଷ୍ଣ ମାତା ଯଶୋଦାଙ୍କର କୋଳକୁ ନ ଯାଇ ଦଧି ମନ୍ଥନ ଦଣ୍ଡକୁ ଧାରଣ କରୁଛି ମାତାଙ୍କର ଦୃଷ୍ଟି ଆକର୍ଷଣ କରିବା। ତେଣୁ ମାତା ଯଶୋଦା ଚିନ୍ତା କରୁଛନ୍ତି ମୋର ପୁତ୍ର କେତେ ବୁଦ୍ଧିମାନ। ତେଣୁ ମାତା ଯଶୋଦା ହସି ହସି କୃଷ୍ଣଙ୍କୁ କୋଳକୁ ନେଇ ଯୁଦ୍ଧପାନ କରୁଛନ୍ତି। ତେବେ ଯୁଦ୍ଧପାନ କରିବା ସମୟରେ ଦଧି ମନ୍ଥନ କାର୍ଯ୍ୟ ବନ୍ଦ ରହିଛି, ସେହି ସମୟରେ ନିକଟବର୍ତ୍ତୀ ସ୍ଥାନରେ ମାତା ଯଶୋଦା କିଛି ଦୁଧ ଚୁଲିରେ ବସେଇଛନ୍ତି। ତେଣୁ କୃଷ୍ଣଙ୍କୁ ଦୁଗ୍ଧପାନ କରିବା ଅବସ୍ଥାରେ ଚୁଲିରେ ବସିଥିବା ଦୁଧ ଉତରି ଯାଇଛି, ଯେତେବେଳେ ଉତରି ପଡୁଛି ମାତା ଯଶୋଦା ସେ ଦୁଧକୁ ରକ୍ଷା କରିବା ପାଇଁ କୃଷ୍ଣଙ୍କୁ ତଳେ ଛାଡ଼ିଦେଇ ଚାଲିଯାଇଛନ୍ତି ଦୁଧକୁ ଚୁଲିରୁ ବାହାର କରିବା। କୃଷ୍ଣ ଯେହେତୁ ଦୁଗ୍ଧପାନରେ ଅତୃପ୍ତ ହୋଇଛନ୍ତି ତେଣୁ ସେ କ୍ରୋଧାନ୍ୱିତ ହୋଇଛନ୍ତି ମାତା ଯଶୋଦାଙ୍କୁ, ଏ ମୋତେ ଦୁଗ୍ଧପାନ ନ କରି ଚାଲିଯାଉଛି ଚୁଲିରୁ ଦୁଗ୍ଧ ଭାଣ୍ଡକୁ ରକ୍ଷା କରିବା। ତେଣୁ ଭଗବାନ କୃଷ୍ଣ କ୍ରୋଧାନ୍ୱିତ ହୋଇ ମାତାଙ୍କର ଅଲକ୍ଷ୍ୟରେ ଭଗବାନ କୃଷ୍ଣ ଗୋଟିଏ ଛୋଟ ଗୋଡ଼ି ଉଠେଇ ନେଇଛନ୍ତି, ଛୋଟ ପଥର, କାରଣ ସେଠାରେ ଯଦିଓ ଦଧି ମନ୍ଥନ ଦଣ୍ଡ ରହିଥିଲା, ଭଗବାନ କୃଷ୍ଣ ସେ ଦଣ୍ଡ ଉଠେଇ ଦଧି ଭାଣ୍ଡକୁ ଭାଙ୍ଗି ପାରିଥାନ୍ତି, କିନ୍ତୁ କୃଷ୍ଣ ସେ କଥା କରୁନାହାନ୍ତି। କାହିଁକି ଯଦି ଦଧି ମନ୍ଥନ ଦଣ୍ଡ ବ୍ୟବହାର କରିବେ ଦଧି ଭାଣ୍ଡକୁ ଭାଙ୍ଗିବା ପାଇଁ ତାହେଲେ ତା ଶବ୍ଦ କରିବ ଜୋର, ମାତା ଯଶୋଦାଙ୍କର ଦୃଷ୍ଟି ଆକର୍ଷିତ ହେବ କୃଷ୍ଣଙ୍କ ନିକଟକୁ। ତେଣୁ ମାତା ଯଶୋଦାଙ୍କ ଭୟରେ ଭଗବାନ କୃଷ୍ଣ ଗୋଟିଏ ଛୋଟ ପଥର ଉଠେଇ ନେଇ ଦଧି ମନ୍ଥନ ଦଣ୍ଡକୁ ଭାଣ୍ଡକୁ ମାରିଛନ୍ତି। ତେଣୁ ଅଳ୍ପ ସମ୍ପରେ କଣା ହେଇଯାଇଛି ଦର୍ଜମାନଙ୍କର ଭାନ କରି ସବୁ ଦହି ବାହାରକୁ ଆସିଯାଇଛି ଚାରିଆଡ଼େ ହେଇଯାଇଛି। ତେଣୁ କୃଷ୍ଣ ଯେତେବେଳେ ଦେଖିଲେ ସେ ସବୁ ଦହି ତଳେ ପଡ଼ିଗଲା, ବର୍ତ୍ତମାନ ତାଙ୍କର ଭୟ ହେଲା, ମାତା ଯଶୋଦା ଆସି ଦେଖିବେ ଏବଂ ତାଙ୍କୁ ଦଣ୍ଡିତ କରିବେ। ତେଣୁ ଭଗବାନ କୃଷ୍ଣ ଚାଲିଗଲେ ସେ ସ୍ଥାନ ତ୍ୟାଗ କରି କିଛି ଲହୁଣୀ ହାତରେ ନେଇ ଚାଲିଯାଇଛି। କାହିଁକି ଉଦୁଖର ଉପରେ ଗୋଟେ ଘର ଭିତରେ ବସିଛନ୍ତି, ଉଦୁଖର ଉପରେ ବସି ଲହୁଣୀ ଖାଉଛନ୍ତି ଏବଂ ସେହି ସମୟରେ ତ ତାଙ୍କର ପେଟ ଭରି ଯାଇଛି, ସବୁ ମାଙ୍କଡ଼ ମାଙ୍କଡ଼ ତାଙ୍କୁ ଲହୁଣୀ ଖାଉଛନ୍ତି। କିନ୍ତୁ ଏଣେ ଭୟ ରହିଛି ଯେ ମାତା ଯଶୋଦା କେତେବେଳେ ଆସି ପହଞ୍ଚି ତାଙ୍କୁ ଧରି ଦଣ୍ଡିତ କରିବ। ତେଣୁ ଲହୁଣୀ ଖାଉଥିବା ଅବସ୍ଥାରେ ସେ ଚଞ୍ଚଳ ନେତ୍ରରେ ସେ ଚତୁର୍ଭୁଗକୁ ଦେଖୁଛନ୍ତି ଯେ ମାତା ଯଶୋଦା ଆସୁନାହାନ୍ତି। ଏଣେ ମାତା ଯଶୋଦା ଯେତେବେଳେ ଆସି ଦେଖୁଛନ୍ତି ସମସ୍ତ ନଦୀ ତଳେ ପଡ଼ିଯାଇଛି, ନଦୀ ଭାଙ୍ଗ ଭଙ୍ଗା ହେଇଛି, ତେଣୁ ଲହୁଣୀ ମାତା ପ୍ରସ୍ତୁତ କରିଥିଲେ ସେ ଲହୁଣୀ ପାଖରେ ନାହିଁ, କୃଷ୍ଣ ନେଇଯାଇଛନ୍ତି। ତେଣୁ ସେ ବୁଝିଗଲେ ଏସବୁ କୃଷ୍ଣଙ୍କର କାର୍ଯ୍ୟ। ତେଣୁ ମାତା ଯଶୋଦା ଗୋଟିଏ ଜଷ୍ଟି ହାତରେ ଧରି କୃଷ୍ଣଙ୍କୁ ଦଣ୍ଡିତ କରିବା ପାଇଁ କୃଷ୍ଣଙ୍କୁ ଖୋଜୁଛନ୍ତି। କୃଷ୍ଣ ଯେତେବେଳେ ଦହି ଯେଉଁ ଢାଳି ଯାଇଥିଲା ତାର ଉପରେ ଚାଲିକରି ଯାଇଛନ୍ତି, ତାଙ୍କର ପାଦରେ ଦହି ଲାଗିଛି, ତାଙ୍କର ପାଦ ଚିହ୍ନ ପଡ଼ିଛି। ମାତା ଯଶୋଦା ପାଦ ଚିହ୍ନକୁ ଅନୁସରଣ କରି ଯାଇ ସେଇ ଗୃହରେ ପହଞ୍ଚନ୍ତି, ଯେଉଁଠାରେ କୃଷ୍ଣ ଉଦୁଖର ଉପରେ ଉପରେସନ କରି ଲହୁଣୀ ହେଉଛନ୍ତି ଏବଂ ମାଙ୍କଡ଼ମାନଙ୍କୁ ଦେଉଛନ୍ତି। ତେଣୁ ମାତା ଯଶୋଦାଙ୍କୁ ଯେତେବେଳେ ଭଗବାନ କୃଷ୍ଣ ଦେଖିଛନ୍ତି ସେ ଭୟଭୀତ ହେଇଯାଇଛି ଏବଂ ବିଶେଷ ଭାବରେ ମାତା ଯଶୋଦାଙ୍କ ହାତରେ ଯଷ୍ଟି ଦେଖିଛନ୍ତି। ତେଣୁ କୃଷ୍ଣ ଭୟଭୀତ ହେଇ ଉଦୁଖର ଉପରୁ ପଳାୟନ କରୁଛନ୍ତି, ଭୟଭୀତ ଅବସ୍ଥା ଏବଂ ପଳାୟନ ଅବସ୍ଥାରେ ବାରମ୍ବାର ପଛକୁ ଯାଇ ଦେଖୁଛନ୍ତି ଯେ ମାତା ଯଶୋଦା ନିକଟବର୍ତ୍ତୀ ହେଇଯାଇନାହାନ୍ତି। ତେଣୁ ଏହିପରି ଅବସ୍ଥାରେ ମାତା ଯଶୋଦାଙ୍କର ପଶ୍ଚାଦ୍ଧାବନ କରୁଛନ୍ତି। ତେବେ କିଛି ଦୂର ଯିବା ପରେ ମାତା ଯଶୋଦା ଯେତେବେଳେ କୃଷ୍ଣଙ୍କୁ ଧରିଛନ୍ତି, ଧରିବା ପୂର୍ବରୁ କୃଷ୍ଣ ଦେଖୁଛନ୍ତି ଯେ ମାତା ଯଶୋଦା ଥକିଗଲେଣି, ତାଙ୍କର ପଛରେ ଦୌଡ଼ିଦେବ। ଭଗବାନ କୃଷ୍ଣଙ୍କର କୃପା ହେଇଛି ମାତା ଯଶୋଦାଙ୍କ ଉପରେ, ତେଣୁ ସେ ଭୟଭୀତ ଅବସ୍ଥାରେ ରହିଯାଇ ମାତା ଯଶୋଦାଙ୍କୁ କହୁଛନ୍ତି ଯେ ମାତା ସେ ଯଷ୍ଟିକୁ ଫିଙ୍ଗିଲେ, ସେ ଯଷ୍ଟିକୁ ଦେଖି ଏତେ ଭୟଭୀତ ହେଇଛନ୍ତି ଯେ କୃଷ୍ଣ ରହିଯାଇ କହୁଛନ୍ତି ସେ ଯଷ୍ଟିକୁ ପ୍ରଥମେ ଫିଙ୍ଗିଲେ ଯଦି ମୋତେ ଧରିବାକୁ ଚାହୁଁଛି। ତେଣୁ ମାତା ଯଶୋଦା କହୁଛନ୍ତି ତୋର ଯଦି ଏ ଯଷ୍ଟି କେତେ ଭୟ, ତୁ ତାହେଲେ ନଦୀ ଭାଣ୍ଡର ଭାଙ୍ଗୁଥିଲୁ କାହିଁକି? କୃଷ୍ଣ ସେତେବେଳେ ତାଙ୍କର ଚକ୍ଷୁରୁ ଲୋକଙ୍କର ଭାର ବଢ଼ିଯାଉଛି ଭୟରେ, ସେ ଆଖି ମଳୁଛନ୍ତି ଭୟରେ ଭୟଭୀତ ହେଇ ଏବଂ ମାତା ଯଶୋଦାଙ୍କୁ କାନ୍ଦି କାନ୍ଦି ଏପରି କହୁଛନ୍ତି। ତେଣୁ ମାତା ଯଶୋଦା ଦେଖିଲେ ଯେ କୃଷ୍ଣ ଏଇ ଦୃଷ୍ଟି ଦେଖିବା ହେତୁ ଭୟଭୀତ ହେଇଯାଇଛି, ତେଣୁ ଭୟଭୀତ ହେଇ କାଳେ କୃଷ୍ଣ କେମିତି ଚାଲିଯିବ ସେଥିପାଇଁ ମାତା ଯଶୋଦା ଦୃଷ୍ଟିକୁ ପ୍ରଥମେ ଫିଙ୍ଗି ଦେଇଛି। ତେବେ ମାତା ଯଶୋଦା କୃଷ୍ଣ କହୁଛନ୍ତି ତୁ ଯଦି ଏତେ ଭୟ କରୁଛୁ ତାହେଲେ ଦଧିମଣ୍ଡ କାହିଁ ଭାଙ୍ଗିଛି? ନା ମୁଁ ଭାଙ୍ଗିନି, ଭଗବାନ କୃଷ୍ଣ କହୁଛନ୍ତି ମୁଁ ଦଧିମଣ୍ଡ ଭାଙ୍ଗିନି, ଡକ୍ଟର ଯଶୋଧରା ରାଇଫରେ କହୁଛନ୍ତି ତୋର ସ୍ୱଭାବ ଏ ବାନର ସ୍ୱଭାବ, ବାନର ମାନଙ୍କର ଯେପରି ସ୍ୱଭାବ ସେମାନେ ସବୁ ଭଙ୍ଗା ରୁଜା କରିବା ପାଇଁ ସେମାନେ ଭଲ ପାଆନ୍ତି। ବାନର ଯେକୌଣସି ଗୋଟିଏ ଭଲ ବସ୍ତୁ ଯେତେବେଳେ ଗୋଟିଏ ବାନର ବା ମନ୍ତ୍ରଣ ଆସିଲା ସେଟାକୁ ଭାଙ୍ଗିକି ରଖିଦେବେ। ତେଣୁ ମାତା ଯଶୋଧରା କୃଷ୍ଣଙ୍କର ସ୍ୱଭାବ ଦର୍ଶନ କରି କହୁଛନ୍ତି ତୋର ସ୍ୱଭାବ ବାନର ସ୍ୱଭାବ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ଠିକ ଅଛି, ଯଦି ମୋର ସ୍ୱଭାବ ବାନର କରେ ତାହେଲେ ମୁଁ ଜଙ୍ଗଲକୁ ଚାଲିଯିବି, ବାନରମାନଙ୍କ ସହିତ ରହିବି। ତେଣୁ ମାତା ଯଶୋଧରା ଭୟଭୀତ ହେଇଗଲେ, କୃଷ୍ଣ କହୁଛି ବନକୁ ଚାଲିଯିବ। ତେଣୁ ମାତା ଯଶୋଧରା ଚାହୁଁନଥିଲେ କୃଷ୍ଣଙ୍କୁ ନିଜଠାରୁ ଦୂରେଇ ଦେବା। ତେଣୁ ସେ ଭାବିଲେ ଯେ କୃଷ୍ଣଙ୍କୁ ଧରି ରଖିବାକୁ ହେଲେ ମାତ୍ର ଗୋଟିଏ ଉପାୟ, ତାକୁ ମୋତେ ବାନ୍ଧିବାକୁ ପଡିବ, ନହେଲେ ସେ କେତେବେଳେ ଚାଲିଯିବ, କହୁଛି କେତେବେଳେ ଚାଲିଯିବ ବନଙ୍କୁ ତାର ଠିକଣା। ତେଣୁ ମାତା ଯଶୋଧରା ଚେଷ୍ଟା କଲେ କୃଷ୍ଣଙ୍କୁ ବାନ୍ଧିବା, ପ୍ରଥମେ ତାଙ୍କ ହାତକୁ ଧରିଲେ, ତାପରେ ବାନ୍ଧିବା ପାଇଁ ଚେଷ୍ଟା କଲେ। ତେଣୁ ସେ ଶୁକଦେବ ଗୋସ୍ୱାମୀ କହୁଛନ୍ତି ଏହି ଶ୍ଳୋକରେ, ତେଣୁ ମାତା ଯଶୋଧରା ଯାହାଙ୍କୁ ବାନ୍ଧିବାକୁ ଚାହୁଁଛନ୍ତି ସେ ବ୍ୟକ୍ତି କିଏ, ସେ କୌଣସି ସାଧାରଣ ମାନବ ଶିଶୁ ନୁହଁ। ଯଦିଓ ମାନବ ଶିଶୁ ପରି ଦେଖାଯାଉଛନ୍ତି ଏବଂ ମାନବ ଶିଶୁ ପରି ଲୀଳା କରୁଛନ୍ତି, କିନ୍ତୁ ଏସବୁ ସତ୍ତ୍ୱେ ସେ ମାନବ ଶିଶୁ ନୁହନ୍ତି। କୃଷ୍ଣଙ୍କର ଅନ୍ୟ ନାମ ହେଉଛି ନଟବର, ନଟ ମାନେ ନର୍ତ୍ତକ, ଯେଉଁମାନେ ଅଭିନୟ କରନ୍ତି, ନୃତ୍ୟ କରିଥାନ୍ତି, ଅଭିନୟ କରିଥାନ୍ତି, ଏବଂ ବର ମାନେ ଶ୍ରେଷ୍ଠ। ତେଣୁ କୃଷ୍ଣ ନଟବର ସେ ହେଉଛନ୍ତି ନର୍ତ୍ତକ ଶ୍ରେଷ୍ଠ ଏବଂ ଅଭିନୟ କରିବାରେ ପ୍ରବୀଣ ଦକ୍ଷ। ଏ ସଂସାରରେ ଯେତେ ବ୍ୟକ୍ତି ଅଛନ୍ତି ଅଭିନୟ କରିବାରେ, ଯେପରି ଆମେ ଏହି ଶ୍ରେଷ୍ଠ ଅଭିନୟ କଲେ ଆମେ ତାକୁ ଶ୍ରେଷ୍ଠ ଅଭିନେତା ବୋଲି କହୁଛୁ, କିନ୍ତୁ କୃଷ୍ଣଙ୍କ ଠାରୁ ଭଲ ଅଭିନୟ କେହି କରିପାରିବେ, ସେ ହେଉଛନ୍ତି ଅଭିନୟ କରିବାର ଦକ୍ଷ। ତେଣୁ ଯଦିଓ ସେ ଭଗବାନ ଯାହାଙ୍କର ଅନ୍ତର ବହି ନାହିଁ, ଯାହାଙ୍କର ଭିତର ନାହିଁ କି ବାହାର ନାହିଁ, ଏ ସର୍ବବ୍ୟାପୀ, ସେ ଏପରି ମାନବ ଶିଶୁର ନିଖୁଣ ଅଭିନୟ କରୁଛନ୍ତି ଯେ ଯେକୌଣସି ବ୍ୟକ୍ତି ଭଗବାନ କୃଷ୍ଣଙ୍କର ଅଭିନୟ ଦର୍ଶନ କଲେ ସେ ଭୁଲିଯିବ ଯେ କୃଷ୍ଣ ଭଗବାନ, ସେ ଭାବିବ ଇଏ ସାଧାରଣ ଶିଶୁ, ଏପରି ନିଖୁଣ ଅଭିନୟ କରୁଛନ୍ତି। ଯେପରି ଆମେ ଦେଖିବା ନାଟକରେ ଯେଉଁ ବ୍ୟକ୍ତି ନିଖୁଣ ଅଭିନୟ କରେ, ଆମେ ସେତେବେଳେ ଭାବନା ସେ ଅମୁକ ବ୍ୟକ୍ତି ଅଭିନୟ କରୁଛି, ସେ ଯେଉଁ ଅଭିନୟ କରୁଛି ଆମେ ଭାବୁଛେ ସେ ବ୍ୟକ୍ତି ସେଇ। ଠିକ ସେହିପରି ଭଗବାନ କୃଷ୍ଣ ଯେତେବେଳେ ଅଭିନୟ କରନ୍ତି, ଏତେ ନିଖୁଣ ମାନବର ମନୁଷ୍ୟର ଅଭିନୟ କରନ୍ତି ଯେ ସାଧାରଣ ଭାବରେ ବ୍ୟକ୍ତି ଭୁଲିଯିବ ଯେ ସେ ଭଗବାନ, ତାଙ୍କୁ ସାଧାରଣ ମନୁଷ୍ୟ ବୋଲି ଜାଣେ। କିନ୍ତୁ ଶୁକଦେବ ଗୋସ୍ୱାମୀ ଆମକୁ ସ୍ମରଣ କରାଇ ଦେଉଛନ୍ତି ଏହି କୃଷ୍ଣ ଯେ ମାନବ ଶିଶୁର ଅଭିନୟ କରୁଛନ୍ତି, ଏ ମାନବ ଶିଶୁ ନୁହନ୍ତି, ନା ତ ଅନ୍ତ ନା ଯେଉଁ ଭଗବାନ କୃଷ୍ଣ ମାନବ ଶିଶୁର ଅଭିନୟ କରୁଛନ୍ତି ତାଙ୍କର ଅନ୍ତ ନାହିଁ କି ବାହାର ନାହିଁ, ଭିତର ନାହିଁ କି ବାହାର ନାହିଁ, ଆମର ଭିତର ବାହାର ରହିଛି, ଯେହେତୁ ଆମର ଭୌତିକ ଶରୀର ଏବଂ ସୀମିତ ଶରୀର ରହିଛି, ଯେହେତୁ ଆମେ ପ୍ରକୃତ ମନୁଷ୍ୟ, ତେଣୁ ଆମର ଭିତର ଏବଂ ବାହାର ରହିଛି, ଶରୀରର ଅନ୍ତ ରହିଛି ଅନ୍ତର୍ଭାଗ ଏବଂ ବହିର୍ଭାଗ। କିନ୍ତୁ ଭଗବାନ କୃଷ୍ଣ ଯଦିଓ ମନୁଷ୍ୟ ଶିଶୁର ଅଭିନୟ କରୁଛନ୍ତି, କିନ୍ତୁ ତାଙ୍କର ଅନ୍ତ ଏବଂ ବହିର୍ଭାଗ ନାହିଁ, କାରଣ ସେ ହେଉଛନ୍ତି ସର୍ବ। ప్రతిపత్తి పరం బ్రహ్మ పరం ధామ పవిత్రం పరమం పురుషం సంస్కృతం దేవం ఆదిదేవం అజం తను సేవచంది పరమ పురుష భగవాన్ ତାଙ୍କର ଶରୀର ଭୌତିକ ନୁହେଁ, ଯଦିଓ ତାହା ଦେଖାଯାଉଛି ଭୌତିକ ଶରୀର ପରି, ମନୁଷ୍ୟ ଶରୀର ପରି ଦେଖାଯାଉଛି, କିନ୍ତୁ ସେ ଶରୀର ଭୌତିକ ନୁହେଁ। ଆମର ଶରୀର ଭୌତିକ ଶରୀର, ପଞ୍ଚ ମହାଭୂତରେ ଗଡ଼ା ଶରୀର, କିନ୍ତୁ କୃଷ୍ଣଙ୍କର ଶରୀର ହେଉଛି ଦିବ୍ୟ ଶରୀର। ଆମର ଯେପରି ଆତ୍ମା ରହିଛି, ଆତ୍ମାର ଆବରଣ ସ୍ୱରୂପ ଶରୀର ରହିଛି, କିନ୍ତୁ ଭଗବାନ କୃଷ୍ଣଙ୍କର ଆତ୍ମା ନାହିଁ। ଆମର ଯେପରି ଆତ୍ମା ରହିଛି ତାର ଉପରେ ଭୌତିକ ଶରୀରର ଆବରଣ, କୃଷ୍ଣଙ୍କର ସେପରି ତାଙ୍କର ଅନ୍ତଃଜା ବାହ୍ୟ ମଧ୍ୟ ସେ ତାଙ୍କର ଦିବ୍ୟ ଶରୀର, ତେଣୁ ତାଙ୍କର ଆତ୍ମା ଏବଂ ବାହ୍ୟ ଭୌତିକ ଶରୀର ଏପରି ନାହିଁ। ତେଣୁ ତାଙ୍କର ଅନ୍ତର ଏବଂ ବାହାର ସବୁ ଏକ ଦିବ୍ୟ। ଆମର ଯେପରି ପରମାତ୍ମା ଆମ ହୃଦୟରେ ନିବାସ କରୁଛନ୍ତି, କୃଷ୍ଣଙ୍କର ସେପରି ନା, ଆତ୍ମା ପରମାତ୍ମା ନା। ତେଣୁ କୃଷ୍ଣଙ୍କର ବାହାର ଭିତର ସବୁ ସମାନ, କିଛି ଭିନ୍ନତା ନାହିଁ। ସେଥିପାଇଁ କୃଷ୍ଣ ସର୍ବବ୍ୟାପୀ, ସେ ଏକ ସମୟରେ ଅନେକ ସ୍ଥାନରେ ରହିପାରନ୍ତି। ଭୌତିକତାବାଦୀମାନେ, ମାୟାବାଦୀମାନେ ଭାବନ୍ତି କୃଷ୍ଣଙ୍କର ଯଦି ରୂପ ରହିବ, ଅର୍ଥାତ୍ ଭୌତିକ ରୂପ ରହିବ, ତାହେଲେ କୃଷ୍ଣ ସର୍ବବ୍ୟାପୀ ହୋଇପାରିବେ। ଯେପରି ଆମର ରୂପ ରହିଛି ଭୌତିକ ରୂପ, ତେଣୁ ଆମେ ସର୍ବବ୍ୟାପୀ ହୋଇପାରିବା। ଆମେ ଏକ ସମୟରେ କେବଳ ଗୋଟିଏ ସ୍ଥାନରେ ରହିପାରିବା, ଏକ ସମୟରେ ଅନେକ ସ୍ଥାନରେ ରହିପାରିବା, କିନ୍ତୁ କୃଷ୍ଣଙ୍କର ଯେହେତୁ ଭୌତିକ ଶରୀର ନାହିଁ, ତାଙ୍କର ଦିବ୍ୟ ଶରୀର, ସେ ଦିବ୍ୟ ଶରୀରରେ ସେ ଏକରୁ ଅନେକ ହେଇପାରନ୍ତି, ଅନେକରୁ ଏକ ହେଇପାରନ୍ତି। ସେହି ଦିବ୍ୟ ଶରୀର ମଧ୍ୟରେ ଭଗବାନ କୃଷ୍ଣ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡକୁ ଦୃଶ୍ୟମାନ କରିପାରନ୍ତି। ଯେପରି ମାତା ଦଶଭା ଦର୍ଶନ କରିଥିଲେ ଭଗବାନ କୃଷ୍ଣଙ୍କର ମୁଖ ଗହ୍ୱରରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ, ଯଦିଓ ସେ ସମସ୍ତ ଜଗତର ସ୍ରଷ୍ଟା, ଅହଂ ସର୍ବସ୍ୱ ପ୍ରଭବ ମତ୍ତଃ ସର୍ବଂ ପ୍ରବର୍ତ୍ତତେ। ଭଗବାନ କୃଷ୍ଣ କହୁଛନ୍ତି ମୁଁ ହେଉଛି ସବୁକିଛିର ମୂଳ, ମୋଠାରୁ ସବୁକିଛି ସୃଷ୍ଟି ହେଉଛି, ତେଣୁ ଏ ଜଗତ ମଧ୍ୟ ଭଗବାନ କୃଷ୍ଣଙ୍କଠାରୁ ସୃଷ୍ଟି ହେଉଛି, ତେଣୁ ସେ ଜଗତର ମୂଳ ଏବଂ ଏ ସମସ୍ତ ଜଗତ ମଧ୍ୟ ତାଙ୍କ ମଧ୍ୟରେ ରହିଛି, ଏବଂ ଭଗବାନ କୃଷ୍ଣ ମଧ୍ୟ ସମସ୍ତ ଜଗତ ମଧ୍ୟରେ ରହିଛନ୍ତି। ତେଣୁ ସେ ସର୍ବବ୍ୟାପୀ, ସମସ୍ତ ଅଣୁ ପରମାଣୁରେ ବ୍ୟାପୀ। ଏକ ସମୟରେ ସେ ନିଜର ଧାମରେ ରହି ଲୀଳାବିଳାସ କରୁଛନ୍ତି, ଏବଂ ସେ ଏକ ସମୟରେ ସମସ୍ତ ପ୍ରାଣୀମାନଙ୍କ ହୃଦୟରେ ପରମାତ୍ମା ରୂପରେ ନିବାସ କରୁଛନ୍ତି, ସମସ୍ତ ଅଣୁ ପରମାଣୁରେ ସେ ପରିବ୍ୟାପ୍ତ ହୋଇ ରହିଛନ୍ତି। ତେଣୁ ଭଗବାନ କୃଷ୍ଣଙ୍କର ଏହି ଦିବ୍ୟତା ମାୟାବାଦୀମାନେ ବା ଭୌତିକତାବାଦୀମାନେ ତାହା କଳ୍ପନା କରିପାରିବେ ନାହିଁ, ଯେହେତୁ ସେମାନଙ୍କର ବୁଦ୍ଧି ଭୌତିକ ବୁଦ୍ଧି, ମାୟା ଦ୍ୱାରା ସେମାନେ ଆବଦ୍ଧ। ତେଣୁ ଭୌତିକ ବୁଦ୍ଧିରେ ସେମାନେ ଭାବନ୍ତି ଯେହେତୁ ଆମ ଶରୀର ସର୍ବବ୍ୟାପୀ ହୋଇପାରିବ ନାହିଁ, ତେଣୁ କୃଷ୍ଣଙ୍କ ଶରୀର ଆମ ପରି ଶରୀର ହୋଇଥିବା ହେତୁ କୃଷ୍ଣ କେବେ ସର୍ବବ୍ୟାପୀ ହୋଇପାରିବେ ନାହିଁ, ଯାହାକି ସେମାନଙ୍କର ଏହି ତର୍କ ତାହା ହେଉଛି ତ୍ରୁଟିପୂର୍ଣ୍ଣ ତର୍କ। ସେମାନେ କୃଷ୍ଣଙ୍କର ଦିବ୍ୟତାକୁ ସ୍ୱୀକାର କରନ୍ତି ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ଆମକୁ ସ୍ମରଣ କରିକି କହୁଛନ୍ତି ଯେ ଯେଉଁ କୃଷ୍ଣଙ୍କୁ ମାତା ଦଶଟା ବାନ୍ଧିବାର ପ୍ରୟାସ କରୁଛନ୍ତି, ବା ଯାହାଙ୍କୁ ବାନ୍ଧିବା ପାଇଁ ସମର୍ଥ ହେଲେ ସେ ବାଳକ ସାଧାରଣ ମନୁଷ୍ୟ ବାଳକ। ସେଥିପାଇଁ କୃଷ୍ଣଙ୍କୁ କୁହାଯାଇଛି ମାୟା ମନୁଷ୍ୟ। ଯଦିଓ ସେ ମନୁଷ୍ୟ ରୂପରେ ରହିଛନ୍ତି କିନ୍ତୁ ସେ ମାୟା ରୂପ, ପ୍ରକୃତ ମନୁଷ୍ୟ ରୂପ ମାୟା ମନୁଷ୍ୟ। ସେ ହେଉଛନ୍ତି ସେଇ ରୂପରେ ପରମ ପୁରୁଷ ଭଗବାନ। ତେଣୁ ସୁଖଦେବ ସେମାନେ କହୁଛନ୍ତି ନା ଚ ଅନ୍ତର ନ ବହିର୍ଦେଶ ନା ପୂର୍ବ ନା ପିଚାପର। ସେ ଭଗବାନଙ୍କର ଅନ୍ତର ଏବଂ ବାହାର ନାହିଁ, ସେ ସର୍ବବ୍ୟାପୀ, ଏକ ସମୟରେ ସମସ୍ତ ସ୍ଥାନରେ ସେ ଉପସ୍ଥିତ ହୋଇପାରନ୍ତି ଏବଂ ତାଙ୍କ ପାଇଁ ଆରମ୍ଭ ନାହିଁ ବା ତାଙ୍କର ଅନ୍ତ ନାହିଁ। ନା ପୂର୍ବଂ ଚ ଅପରଂ, ଭଗବାନ କୃଷ୍ଣଙ୍କର ଆରମ୍ଭ ନାହିଁ କି ଅନ୍ତ ନାହିଁ। ସେଥିପାଇଁ ତାଙ୍କୁ କୁହାଯାଇଛି ଅନାଦି, ନ ଆଦି ଅନାଦି, ତାଙ୍କର ଆଦି ନାହିଁ। ଯଦିଓ ସେ ସମସ୍ତଙ୍କର ମୂଳ କିନ୍ତୁ ଭଗବାନ କୃଷ୍ଣଙ୍କର କେହି ମୂଳ ନାହିଁ, ସେ ଅନାଦି, ତେଣୁ ତାଙ୍କର କେହି କିଛି ଆରମ୍ଭ ନାହିଁ ଏବଂ ତାଙ୍କର ଅନ୍ତ ମଧ୍ୟ ନାହିଁ। ଆମର ଯେପରି ଅନ୍ତ ରହିଛି, ଆମର ଆରମ୍ଭ ରହିଛି, ଅନ୍ତ ରହିଛି, ଜନ୍ମ ରହିଛି, ମୃତ୍ୟୁ ରହିଛି, ଏ ଶରୀର ଜନ୍ମ ହେଉଛି, ଶରୀର ମୃତ୍ୟୁ ହେଉଛି, ତେଣୁ ଆମେ କେବେ ଅନାଦି ହେଇପାରିବା। କିନ୍ତୁ ଭଗବାନ କୃଷ୍ଣ ସେଥିପାଇଁ ଅନାଦି, ତାଙ୍କର ଆରମ୍ଭ ନାହିଁ ବା ଅନ୍ତ ମଧ୍ୟ ନାହିଁ। ତାଦ୍ୱାରା ପ୍ରମାଣିତ ହେଉଛି ନା ପୂର୍ବ ଅପର, ତାଦ୍ୱାରା ଭଗବାନଙ୍କର ସମୟ ବା କାଳ, କାଳର ପ୍ରଭାବ ମଧ୍ୟ ଭଗବାନଙ୍କ ଠାରେ ପରିଦୃଷ୍ଟ ହୁଏ ନା। ଆମ ଉପରେ କାଳର ପ୍ରଭାବ ରହିଛି, ଆମେ ଜନ୍ମ ହେଉଛେ, ଆମର ଶରୀର ବୃଦ୍ଧିପ୍ରାପ୍ତ ହେଉଛି, ଆମର ଶରୀର କିଛି ସମୟ ତିଷ୍ଠି ରହୁଛି, ବୃଦ୍ଧାବସ୍ଥାକୁ ପ୍ରାପ୍ତ ହେଉଛି, ଶେଷରେ ମୃତ୍ୟୁକୁ ପ୍ରାପ୍ତ ହେଉଛି। ତେଣୁ ଆମ ଉପରେ କାଳର ପ୍ରଭାବ ଥିବା ହେତୁ ଆମର ପୂର୍ବ ଅର୍ଥାତ୍ ଅତୀତ ରହିଛି, ବର୍ତ୍ତମାନ ରହିଛି ଏବଂ ଭବିଷ୍ୟତ ରହିଛି। ଏବଂ ଏଇ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ କିଏ କେବଳ ଏଇ ଭୌତିକ ଜଗତରେ ପରିଦୃଷ୍ଟ ହେଇଛି, କାରଣ ଭୌତିକ ଜଗତରେ କାଳର ପ୍ରଭାବ ରହିଛି। ଭୌତିକ ଜଗତର ଜୀବମାନଙ୍କ ଉପରେ କାଳର ପ୍ରଭାବ ରହିଛି, କିନ୍ତୁ ଚିତ୍ ଜଗତରେ କାଳର ପ୍ରଭାବ ନାହିଁ, ସେଠାରେ ଅତୀତ, ବର୍ତ୍ତମାନ ବା ଭବିଷ୍ୟତ ନାହିଁ। ଚିତ୍ ଜଗତ ବୈକୁଣ୍ଠ ଜଗତରେ କାଳର ପ୍ରଭାବ, ସେଠାରେ ଯେତେ ପ୍ରାଣୀ ରହିଛନ୍ତି ସମସ୍ତଙ୍କ ଶରୀର ଦୀର୍ଘ ହେଇଥିବା ହେତୁ ତାଙ୍କର ଆତ୍ମା ବୋଲି କିଛି ନାହିଁ। ଆମର ଯେପରି ଆମେ ଭାବୁଛେ ଆତ୍ମା ଶରୀର ମଧ୍ୟରେ ରହିଛି, ସେପରି ଚିତ୍ ଜଗତର ପ୍ରାଣୀମାନଙ୍କର ଶରୀର ମଧ୍ୟରେ ଆତ୍ମାର ଅବସ୍ଥାନ, ତାଙ୍କର ସମସ୍ତ ଶରୀର ଆତ୍ମା, କାରଣ ତାହା ହେଉଛି ଦିବ୍ୟ, ସେଠାରେ କାଳର ପ୍ରଭାବ ନାହିଁ। ସେଥିପାଇଁ ଭଗବାନ କୃଷ୍ଣ ଭଗବତ ଗୀତାରେ କହୁଛନ୍ତି ନତଦ ଭାଷୟତେ ଶରୀର ନା ଶଶାଙ୍କ ନ ପାବକ ଜଗତ୍ୱାନ ନିବର୍ତ୍ତନ୍ତେ ତଦ୍ଧାମଙ୍କ ରମକୁନ୍ତି। ଆମର ଏ ଭୌତିକ ଲୋକ ହେଉଛି ଅନ୍ଧକାରମୟ ଲୋକ, ଏ ଅନ୍ଧକାରମୟ ଲୋକକୁ ସୂର୍ଯ୍ୟ ଉଦୟ ନ ହେଲେ ଏ ଲୋକ ଉଦ୍ଭାସିତ ହେବ ନା, ଆଲୋକିତ ହେବ ନା, ଅନ୍ଧକାରରେ ପରିପୂର୍ଣ୍ଣ ହେଇ। ତେଣୁ ସୂର୍ଯ୍ୟ ଉଦୟ ହେଲେ ଚତୁର୍ଦ୍ଦିଗରୁ ଅନ୍ଧକାର ଦୂରୀଭୂତ ହେଉଛି, ଆଲୋକିତ ହେଉଛି। ଚନ୍ଦ୍ରମା ଉଦୟ ହେଲେ ରାତ୍ରିର ଅନ୍ଧକାର ଦୂରୀଭୂତ ହେଉଛି। ତେଣୁ ଏ ଲୋକର ଅବସ୍ଥାନ ସୂର୍ଯ୍ୟ ଚନ୍ଦ୍ରଙ୍କ ଉପରେ ନିର୍ଭର କରୁଛି। কিন্তু বৈকুণ্ঠ জগতর অবস্থান সূর্য চন্দ্র উপরে নির্ভর করত। সূর্য চন্দ্র দ্বারা বৈকুণ্ঠ জগত বা চিত জগত আলোকিত হেউ না। সেখানে ভগবান কৃষ্ণ কুচি নাতে সূর্য না শশাঙ্ক না পাবন। সেখানে সূর্য চন্দ্র অগ্নি চিত জগত আলোকিত করু না। তাহলে চিত জগত কিপরি আলোকিত হচ্ছে? স্বয়ং প্রকাশ নাম ধাম, ভগবান ধাম স্বয়ং প্রকাশ নাম। সেখানে সূর্য চন্দ্র আবশ্যকতা নাই। যদিও সেখানে সূর্য চন্দ্র রয়েছে, কিন্তু সেখানে যা সূর্য চন্দ্র হচ্ছে চিত সূর্য, চিত চন্দ্র, এ ভৌতিক সূর্য বা ভৌতিক চন্দ্র। তেমন ভগবান লীলা পাই সেখানে সূর্য চন্দ্র রয়েছে, কিন্তু সূর্য চন্দ্র উপরে ধাম প্রকাশ নির্ভর করে, তা স্বয়ং প্রকাশ মান। তেমন ভগবান হচ্ছে কালাতি, সেখানে সেপাই অতীত বর্তমান এবং ভবিষ্যৎ না চিত জগত, কিন্তু ভৌতিক জগতের এসব রয়েছে। তেমন ভগবান শ্রীকৃষ্ণ সেপাই সুখদেব গোস্বামী কৌশল না বহি না অন্তর জগত যো জগত চয়া, সে হচ্ছে জগতর মূল কারণ। সমস্ত জগত তাঙ্ক ভিতরে রয়েছে ভগবান ভিতরে। তেমন মাতা যশোদা কৃষ্ণ সমস্ত ব্রহ্মাণ্ডর দর্শন করাইলে মুখ দবরে ভগবান শ্রীকৃষ্ণ। তেমন সেই ভগবান শ্রীকৃষ্ণ সমস্ত জগতরে পরিব্যাপ্ত হয়ে রয়েছে, সে জগত মধ্যে রয়েছে, সমস্ত জগত তাঙ্ক মধ্যে রয়েছে। তেমন এইপরি যে ভগবান কৃষ্ণ যে কি তিনি বর্ষর শিশুর লীলা করছে, সুখদেব গোস্বামী স্মরণ করে দিচ্ছে, এই তিনি বর্ষর শিশু কৃষ্ণ সাধারণ শিশু নহন্তি, সে হচ্ছে এই ভগবান যে কি অনাদি, তাঙ্কর আদি অন্ত না, যে কালর অধীন নহন্তি, কাল তাঙ্কর অধীন, মৃত্যু তাঙ্কর অধীন। তেমন সেই ভগবান শ্রীকৃষ্ণ তরং মাত্রা আত্মজম অব্যক্ত, তেমন সেই ভগবান শ্রীকৃষ্ণ যে কি অব্যক্ত, যে সবু সময়ের ব্যক্ত নুহন্তি, সেপাই ভগবান কৃষ্ণ কৌশল নাহম প্রকাশ সর্বস যোগ মায়া সমাবৃত মূলয় না বিয়ান, মু সমস্ত চক্ষু সম্মুখে নিজকে প্রকাশিত করে নাহম প্রকাশ সর্বস। যেপরি নাস্তিক ব্যক্তি মানে করতে ভগবান আমি দেখে দিও যে তাঁর বিশ্বাস নথা, কিন্তু ভগবান বাধ্য নহতি নাস্তিক ব্যক্তি মানুষ সম্মুখে প্রকটিত হওয়া। তেমনি সে কৌশল নাহম প্রকাশ সর্বস যোগ মায়া সমাবৃত, মু সমস্ত সম্মুখে প্রকাশিত হুয়ে না, নিজের যোগমায়া শক্তি দ্বারা নিজকে আবৃত করে রাখি। তেমনি সেতবে ভগবান যেহেতু যোগমায়া শক্তি দ্বারা নিজকে আবৃত করে রাখি থাকে, তেমনি সেতবে সে অব্যক্ত হইতা, ব্যক্ত হয়ে না, প্রকাশিত হয়ে না। যেতবে যোগমায়ার আবরণ অপসরি যায় সেতবে ভগবান ব্যক্ত হুয়ে। যে ভগবান অব্যক্ত নিজ যোগমায়ার আবরণের সে আবৃত হয়ে রয়েছে, সেই ভগবান অব্যক্ত মর্ত লিঙ্গম অধ্যক্ষম পুরি সুখদেব গোস্বামী কৌশল। যে ভগবান অব্যক্ত সে সবু সময় সমস্ত সম্মুখে ব্যক্ত হুয়ে না, এবং মর্ত লিঙ্গম, এবং সে শরীর ধারণ করেছেন, যদিও তাহা মর্ত শরীর পরি প্রতীয়মান হচ্ছে, আমার শরীর পরি প্রতীয়মান হচ্ছে ভগবান কৃষ্ণ শরীর। ତେଣୁ ମର୍ତ୍ତ୍ୟଲିଙ୍ଗ କୁହାଯାଇଛି। କିନ୍ତୁ ମର୍ତ୍ତ୍ୟଲିଙ୍ଗ ହେଲେ ମଧ୍ୟ ବା ମର୍ତ୍ତ୍ୟଲିଙ୍ଗ ପରି ଦେଖାଯାଉଥିଲେ ମଧ୍ୟ ଅଧୋକ୍ଷଜ, ସେ ହେଉଛନ୍ତି ଅଧୋକ୍ଷଜ। ଅଧୋକ୍ଷଜ କହିଲେ କଣ ନା, ଯେ ଅକ୍ଷଜ ଜ୍ଞାନ ର ଉର୍ଦ୍ଧ, ଅର୍ଥାତ୍ ଅକ୍ଷତ କହିଲେ ଇନ୍ଦ୍ରିୟ, ଇନ୍ଦ୍ରିୟ ଜ୍ଞାନର ଉର୍ଦ୍ଧରେ। ଯେପରି ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଜ୍ଞାନ ଲାଭ କରୁଛୁ, ଆମର ପାଞ୍ଚଟି ଜ୍ଞାନେନ୍ଦ୍ରିୟ ଆସୁ, ଚକ୍ଷୁ ନାସିକା ଜିହ୍ୱା କର୍ଣ୍ଣ ତ୍ୱକ୍, ଏ ପାଞ୍ଚଟି ହେଉଛି ଜ୍ଞାନେନ୍ଦ୍ରିୟ। ଏମାନଙ୍କ ସାହାଯ୍ୟରେ ଆମେ ଜ୍ଞାନ ସଂଗ୍ରହ କରୁଛୁ। ତେଣୁ ଆମେ କୌଣସି ବ୍ୟକ୍ତିକୁ ଦେଖିବା, ଚକ୍ଷୁ ଦ୍ୱାରା ଆମେ ଦେଖୁଛେ, ତାର କଥାକୁ ଶ୍ରବଣ କରୁଛେ, ତାର ଶରୀରକୁ ସ୍ପର୍ଶ କରୁଛେ ତ୍ୱକ୍ ଇନ୍ଦ୍ରିୟ ଦ୍ୱାରା। ତେଣୁ ଆମର ଜ୍ଞାନ ହେଉଛି ଯେ ଏଠାରେ ଜଣେ ବ୍ୟକ୍ତି ରହିଛି, କିନ୍ତୁ ଭଗବାନ କୃଷ୍ଣ ସେ ହେଉଛନ୍ତି ଇନ୍ଦ୍ରିୟାତୀତ। ଆମେ ଏଇ ଭୌତିକ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭଗବାନ କୃଷ୍ଣଙ୍କୁ ଜାଣିପାରିବା, ଯଦିଓ ସେ ସାଧାରଣ ମନୁଷ୍ୟ ଶିଶୁ ପରି ଦେଖାଯାଉଛି। ଆମର ଏଇ ଭୌତିକ ଇନ୍ଦ୍ରିୟମାନଙ୍କୁ ସାଧାରଣ ମନୁଷ୍ୟ ଶିଶୁ ପରି ମର୍ତ୍ତ୍ୟଲିଙ୍ଗ ପରି ଜଣାଯାଉଛି, କିନ୍ତୁ ଏପରି ଜଣାଗଲେ ମଧ୍ୟ ସେ ମର୍ତ୍ତ୍ୟଲିଙ୍ଗ ନୁହନ୍ତି ବା ତାଙ୍କର ଭୌତିକ ଶରୀର ନାହିଁ, କିନ୍ତୁ ଏଇ ଇନ୍ଦ୍ରିୟମାନଙ୍କ ଦ୍ୱାରା ସେ ଆମେ ତାଙ୍କୁ ଜାଣିପାରିବା। ସେଥିପାଇଁ ତାଙ୍କୁ ଇନ୍ଦ୍ରିୟାତୀତ ଅଧୋକ୍ଷଜ ବୋଲି, ତାଙ୍କର ଦିବ୍ୟତାକୁ ଆମେ ଅନୁଭବ କରିପାରିବା ନାହିଁ ଏ ଭୌତିକ ଇନ୍ଦ୍ରିୟ ଦ୍ୱାରା। କେବଳ ଦିବ୍ୟ ଇନ୍ଦ୍ରିୟ ଦ୍ୱାରା ଆମେ ଭଗବାନ କୃଷ୍ଣଙ୍କର ଦିବ୍ୟତାକୁ ଅନୁଭବ କରିପାରିବା। ସେଥିପାଇଁ କୁହାଯାଇଛି ପ୍ରେମାଞ୍ଜନ ଚରିତ ଭକ୍ତି ବିଲୋଚନେନ ସନ୍ତ ସଦୈବ ହୃଦୟେଷୁ ବିଲୋକେନ ଜନ ଶ୍ୟାମ ସୁନ୍ଦରମ ଅଚିନ୍ତ ଗୁଣ ସ୍ୱରୂପମ ଗୋବିନ୍ଦମ ଆଦି ପୁରୁଷମ ତମହଂ ଭଜା। କେବଳ ପ୍ରେମାଞ୍ଜନ ଯାହାର ଚକ୍ଷୁରେ ପ୍ରେମ ରୂପକ ଅଞ୍ଜନ ଗୋଳା ହେଇଛି, ଯେଉଁମାନେ ଭଗବାନ କୃଷ୍ଣଙ୍କ ପ୍ରତି ପ୍ରେମଭାବକୁ ବୃଦ୍ଧି କରିଛନ୍ତି, ସେମାନେ ସେଇ ପ୍ରେମ ଚକ୍ଷୁ ଦ୍ୱାରା ଭଗବାନଙ୍କର ସେଇ ଦିବ୍ୟ ଇନ୍ଦ୍ରିୟର ଦର୍ଶନ କରିପାରିବେ, ଅନ୍ୟଥା ଭଗବାନ କୃଷ୍ଣଙ୍କର ଦିବ୍ୟ ଇନ୍ଦ୍ରିୟର ଦର୍ଶନ କରିବା ସାଧାରଣ ବ୍ୟକ୍ତିର ଚକ୍ଷୁ ପକ୍ଷରେ ଅସମ୍ଭବ। ତେଣୁ ଯେଉଁମାନେ ଏପରି ପ୍ରେମ ବିକଶିତ କରିଛନ୍ତି ଭଗବାନ କୃଷ୍ଣଙ୍କ ପ୍ରତି, ସେମାନେ ସବୁ ସମୟରେ ନିଜ ହୃଦୟରେ ସେଇ ଶ୍ୟାମସୁନ୍ଦର ରୂପର ଦର୍ଶନ କରିଛନ୍ତି। ତେଣୁ ମାତା ଯଶୋଦା ଯେହେତୁ ଏଇ ଅବ୍ୟକ୍ତ ମର୍ତ୍ତ୍ୟଲିଙ୍ଗ ଅଧୋକ୍ଷଜ ଭଗବାନ କୃଷ୍ଣଙ୍କୁ ମତ୍ତ୍ୱା ଆତ୍ମଜ, ଆତ୍ମଜ ଜ୍ଞାନ କରୁଛନ୍ତି, ଅର୍ଥାତ୍ ଆତ୍ମଜ କହିଲେ ନିଜ ଶରୀରରୁ ଉତ୍ପନ୍ନ। ତେଣୁ ଯେଉଁ ଭଗବାନ ଯାହାଙ୍କର କେହି ମାତା ପିତା ନାହାନ୍ତି, ଅଥଚ ସେ ସମସ୍ତଙ୍କର ମାତା ପିତା, ସେହି ଭଗବାନ କୃଷ୍ଣଙ୍କୁ ମାତା ଯଶୋଦା ନିଜ ଶରୀରରୁ ଉତ୍ପନ୍ନ ପୁତ୍ର ଜ୍ଞାନ କରୁଛନ୍ତି। ତମ ମତ ଆତ୍ମଜ ଗୋପୀ ଉଲ୍ଲେଖ ହେଲେ, ତେଣୁ ଏଠାରେ ଗୋପୀ ଶବ୍ଦର ଯେଉଁ ପ୍ରୟୋଗ କରୁଛନ୍ତି ଶ୍ରୀ ଶୁକଦେବ ଗୋସ୍ୱାମୀ, ତାର ଅର୍ଥ ହେଉଛି ମାତା ଯଶୋଦାଙ୍କୁ ଗୋପୀ ବୋଲି ସମ୍ବୋଧନ କରୁଛନ୍ତି ଶ୍ରୀ ଶୁକଦେବ ଗୋସ୍ୱାମୀ। ପ୍ରକୃତ ପକ୍ଷେ ଭାଗବତରେ ଶ୍ରୀ ଶୁକଦେବ ଗୋସ୍ୱାମୀ କୌଣସି ଗୋପୀଙ୍କର ନାମ ଗ୍ରହଣ କରିନାହାନ୍ତି, ତେଣୁ ମାତା ଦଶରଥଙ୍କୁ ମଧ୍ୟ ଗୋପୀ ବୋଲି ସମ୍ବୋଧନ କରୁଛନ୍ତି। ଆଉ ଅବଶ୍ୟ ଦଶରଥଙ୍କର ନାମ ଅନ୍ୟ ସ୍ଥାନରେ ଗ୍ରହଣ କରିଛନ୍ତି, ତେବେ ଏଠାରେ ଯେଉଁ ଗୋପୀ ଭାବରେ ସମ୍ବୋଧନ କରୁଛନ୍ତି ସୁତରଭ ଗୋସ୍ୱାମୀ, ତା ମାତା ଦଶରଥଙ୍କ ପାଇଁ ବ୍ୟକ୍ତ ହେଇଛି। କାରଣ ମାତା ଯଶୋଦା ହିଁ କୃଷ୍ଣଙ୍କୁ ଆତ୍ମଜ ଜ୍ଞାନ କରୁଥିଲେ। ତେଣୁ ତମ ମତ ଆତ୍ମଜ ଅବ୍ୟକ୍ତ ଗୋପୀ ଉଲୁଖେଲେ ଦାମ୍ନା ବବନ୍ଧ। ତେଣୁ ସେଇ ଗୋପୀ ଯଶୋଦା ମାତା ଯଶୋଦାଙ୍କ ଯଶୋଦା ଭଗବାନ କୃଷ୍ଣଙ୍କୁ ଉଦୁଖଳରେ ବବନ୍ଧ ବନ୍ଧନ କରୁଛନ୍ତି, ନିଜର ଆତ୍ମଜ ବୋଲି ଜ୍ଞାନ କରି, ପୁତ୍ର ବୋଲି ଜ୍ଞାନ କରି। ତେଣୁ ସୁଖଦେବ ଗୋସ୍ୱାମୀ ପ୍ରାକୃତ ଯଥା କିପରି ଜ୍ଞାନ କରୁଛନ୍ତି, ପ୍ରାକୃତ ପୁତ୍ରର ଜ୍ଞାନ କରୁଛନ୍ତି, ଦିବ୍ୟ ପୁତ୍ରର ଜ୍ଞାନ କରୁନାହାନ୍ତି। ସେ ଭାବୁନାହାନ୍ତି ଯେ ମୋର ପୁତ୍ର ଭଗବାନ, ଯଦିଓ ମାତା ଯଶୋଦାଙ୍କର ପୁତ୍ର ଭଗବାନ ଥିଲେ, ସୁଖଦେବ ଗୋସ୍ୱାମୀ ପ୍ରମାଣିତ କରୁଛନ୍ତି ଯେ ସେ ଥିଲେ ଭଗବାନ, କିନ୍ତୁ ମାତା ଯଶୋଦା କୃଷ୍ଣଙ୍କ ପ୍ରତି ବାତ୍ସଲ୍ୟ ଭାବରେ, ବାତ୍ସଲ୍ୟ ପ୍ରେମରେ ଏପରି ବନ୍ଧା ହୋଇଛନ୍ତି, ସେହି ଭଗବାନଙ୍କୁ ନିଜର ପୁତ୍ର ଜ୍ଞାନ କରି ବାତ୍ସଲ୍ୟ ପ୍ରେମରେ ତାଙ୍କୁ ନିଜର ପୁତ୍ର ବୋଲି ଜ୍ଞାନ କରୁଛନ୍ତି, ପ୍ରାକୃତ ପୁତ୍ର ବୋଲି ଜ୍ଞାନ କରୁଛନ୍ତି। ତେଣୁ ତାଙ୍କୁ ବାନ୍ଧିବା ପାଇଁ ସେ ପ୍ରୟାସ ଯେ ମୋର ପୁତ୍ର ମୁଁ ତାକୁ ବନ୍ଧନ କରିବି, ମୁଁ ତାକୁ ସୁରକ୍ଷା ପ୍ରଦାନ କରିବି। ଯେଉଁ ଭଗବାନ ସମସ୍ତଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି, ମାତା ଯଶୋଦା ତାଙ୍କୁ ସୁରକ୍ଷା ପ୍ରଦାନ କରିବା, ବନ୍ଧନ କରି ତାଙ୍କର ସୁରକ୍ଷା କାମନା କରୁଛନ୍ତି। ଯେ ପୁତ୍ର ବନକୁ ଯାଇପାରିବନି, ବନକୁ ଗଲେ ଅନେକ ହିଂସ ପଶୁ ରହିଛନ୍ତି, ତେଣୁ ପୁତ୍ରର ସୁରକ୍ଷା ଚିନ୍ତାରେ ମାତା ଯଶୋଦା ପ୍ରେମ ଭାବରେ ତାଙ୍କର ପୁତ୍ରକୁ ବନ୍ଧନ କରୁଛନ୍ତି। ଯେଉଁ ଭଗବାନଙ୍କୁ ବନ୍ଧନ କରିବା କାହା ପକ୍ଷରେ ସମ୍ଭବପର ନୁହେଁ, କାରଣ ଯେ ଭଗବାନ ସମସ୍ତଙ୍କୁ ନିଜର ମାୟା ଦ୍ୱାରା ବାନ୍ଧି କରି ରଖିଛନ୍ତି, ସମସ୍ତ ଜଗତକୁ, ସେ ଭଗବାନଙ୍କୁ କିଏ ବନ୍ଧନ ଯୁକ୍ତ କରିବ, କିଏ ବାନ୍ଧି ପାରିବ, କେହି ବାନ୍ଧିବା ପାଇଁ ସମର୍ଥ ହୋଇପାରିବେ। ଏବଂ ସେ ଭଗବାନ ଯିଏକି ଭକ୍ତିବଶ ମାଧବ ଭକ୍ତି ଦ୍ୱାରା ବଶୀଭୂତ ହୋଇଥାନ୍ତି, ପ୍ରେମ ଦ୍ୱାରା ବଶୀଭୂତ ହୋଇଥାନ୍ତି, ସେ କେବଳ ପ୍ରେମରେ ହିଁ ବନ୍ଧା ହୋଇପାରେ, କୌଣସି ପ୍ରାକୃତ ରଜୁ ଦ୍ୱାରା ବନ୍ଧା ହୋଇପାରିବେ ନା। ତେଣୁ ମାତା ଯଶୋଦା ଚେଷ୍ଟା କଲେ ମଧ୍ୟ ପ୍ରାକୃତ ଶିଶୁ ବୋଲି ଜ୍ଞାନ କରି ପ୍ରାକୃତ ରଜୁ ଦ୍ୱାରା ବନ୍ଧନ କରିବା ପାଇଁ, ତଥାପି ସେ ବନ୍ଧନ କରିବା ପାଇଁ ସମର୍ଥ ହୋଇନଥିଲେ, କାହିଁକି ନା ଭଗବାନ କିଏ ବନ୍ଧନ ମୁକ୍ତ କରିପାରିବ ପ୍ରାକୃତ ରଜୁ ଦ୍ୱାରା। ତେଣୁ ଭଗବାନ କୃଷ୍ଣ ଯେତେବେଳେ ଚାହିଁଲେ, ଦେଖିଲେ ମାତା ଯଶୋଦାଙ୍କୁ ବନ୍ଧନ କରିବା ପାଇଁ ଚେଷ୍ଟା କରୁଛନ୍ତି, ତେଣୁ ଭଗବାନ କୃଷ୍ଣ ଚିନ୍ତା କଲେ ମାତା ଯଦି ମୋତେ ବନ୍ଧନ ଯୁକ୍ତ କରିବେ ତାହେଲେ ମୁଁ ମୋର ସଖାମାନଙ୍କ ସହିତ କ୍ରୀଡ଼ା କିପରି କରିବି, ମୁଁ ଗୋପୀମାନଙ୍କ ଗୃହକୁ ଯାଇ ଲବଣୀ ଚୋରି କିପରି କରିବି, ମୋର ଏ କାର୍ଯ୍ୟରେ ବାଧା ଉତ୍ପନ୍ନ ହେବ। ତେଣୁ ଭଗବାନ କୃଷ୍ଣ ବନ୍ଧା ହେବା ପାଇଁ ଚାହୁଁନଥିଲେ। ତେଣୁ କୃଷ୍ଣଙ୍କର ଅନ୍ୟ ନାମ ହେଉଛି ସତ୍ୟ ସଂକଳ୍ପ, ଅର୍ଥାତ୍ ଯାହା ସେ ସଂକଳ୍ପ କରିବେ ତାହା ସତ୍ୟରେ ପ୍ରମାଣ ପରିଣତ ହେବ। ତେଣୁ ଭଗବାନ କୃଷ୍ଣ ଉପରେ ଚିନ୍ତା କରିବା ମାତ୍ରେ ମୁଁ ବନ୍ଧା ହେବା ପାଇଁ ଚାହୁଁ, ମାତା ଦଶୋଦା ମୋତେ ବାନ୍ଧିବା ପାଇଁ ଚାହୁଁଛନ୍ତି, କିନ୍ତୁ ମୁଁ ମୋର ସଖାମାନଙ୍କ ସହିତ କ୍ରୀଡ଼ା କିପରି କରିବି, ଗୋପୀମାନଙ୍କ ଗୃହକୁ ଯାଇ ଲବଣୀ ଚୋରି କିପରି କରିବି, ଭଗବାନ ଏପରି ଇଚ୍ଛା କରିବା ମାତ୍ରେ ଭଗବାନଙ୍କର ସତ୍ୟ ସଂକଳ୍ପ ଶକ୍ତି ଆବିର୍ଭୂତ ହେ ଭଗବାନଙ୍କ ଶରୀରରେ। ତେଣୁ ସତ୍ୟ ସଂକଳ୍ପ ଶକ୍ତି ଭଗବାନଙ୍କର ଇଚ୍ଛାକୁ ସତ୍ୟରେ ପରିଣତ କରିବେ। ତାର ଅର୍ଥ ମାତା ଦଶୋଦା କିପରି ବାନ୍ଧି ପାରିବେନି କୃଷ୍ଣ, ସତ୍ୟ ସଂକଳ୍ପ ଶକ୍ତି ତାର ବ୍ୟବସ୍ଥା କରିବେ। ତେଣୁ ଏହିପରି ଭାବରେ ମାତା ଯଶୋଦା ସେଥିପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ନିଜ ଗୃହର ଏବଂ ସମସ୍ତ ଗ୍ରାମର ସମସ୍ତ ରଜୁ ଏକତ୍ରିତ କରି କୃଷ୍ଣଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କଲେ ମଧ୍ୟ ତାଙ୍କର ରଜୁ ସବୁ ସମୟରେ ଦୁଇ ଆଙ୍ଗୁଳି ଛୋଟ ରହେ। ଯେହେତୁ ଭଗବାନଙ୍କର ସତ୍ୟ ସଂକଳ୍ପ ଶକ୍ତି ବାନ୍ଧିବାକୁ ଦେଉନଥିଲେ, ମାତା ଯଶୋଦା ଆଶ୍ଚର୍ଯ୍ୟଚକିତ ହେଲେ। ମାତା ଯଶୋଦା ଚିନ୍ତା କରୁଛନ୍ତି, ଏହା କିପରି ସମ୍ଭବ, ମୋର ତିନି ବର୍ଷର ଶିଶୁ ପୁତ୍ର କୃଷ୍ଣ ଯାହାର ଉଦର ଗୋଟେ ଚାଖଣ୍ଡ ବି ହେବନି, ଏବଂ ସେଇ ଉଦରରେ ମାତା ଯଶୋଦା ପଟି କିଙ୍କିଣୀ ବାନ୍ଧିଛନ୍ତି, ବାନ୍ଧିବା ପାଇଁ ସମର୍ଥ ହୋଇଛନ୍ତି, କିନ୍ତୁ ଆଜି ସେ ନିଜ ଗୃହର ସମସ୍ତ ରଜକୁ ଏକତ୍ରିତ କରି ଗ୍ରାମର ଗୋପୀମାନଙ୍କର ଗୃହର ସମସ୍ତ ରଜମାନଙ୍କୁ ଏକତ୍ରିତ କରି ସେଇ ପୁତ୍ରର ସେ ଚାଖଣ୍ଡ ଉଦରକୁ ବାନ୍ଧିବା ପାଇଁ ସମର୍ଥ ହୋଇପାରୁନାହାନ୍ତି। ମାତା ଯଶୋଦା ପ୍ରଥମେ କ୍ରୋଧରେ କୃଷ୍ଣଙ୍କୁ ବାନ୍ଧିବା ପାଇଁ ଚେଷ୍ଟା କରୁଛନ୍ତି, କୃଷ୍ଣଙ୍କୁ ଦଣ୍ଡିତ କରିବା ପାଇଁ, କିନ୍ତୁ ଯେତେବେଳେ ଦେଖିଲେ ଯେ ଏତେ ସବୁ ରଜ ଏକତ୍ରିତ କରି ମଧ୍ୟ ବାନ୍ଧିବା ପାଇଁ ସମର୍ଥ ହେଉନାହାନ୍ତି, ସେ ସ୍ମିତ ହାସ୍ୟ କରୁଛନ୍ତି, ତାଙ୍କର କ୍ରୋଧ ଦୂରୀଭୂତ ହୋଇଯାଇଛି। କାରଣ କ୍ରୋଧ କରି କେହି କୃଷ୍ଣଙ୍କୁ ଦଣ୍ଡିତ କରିପାରିବ, ତେଣୁ ମାତା ଯଶୋଦାଙ୍କର କ୍ରୋଧ ଦୂରୀଭୂତ ହୋଇଯାଇଛି, ସେ ସ୍ମିତ ହାସ୍ୟ କରୁଛନ୍ତି। ଏଇଥିପାଇଁ ମୋର ଏଇ ଶିଶୁ ପୁତ୍ରକୁ ମୁଁ ବାନ୍ଧିପାରୁନି। ଗୋପୀମାନେ କହୁଛନ୍ତି, ଯଶୋଦା ତୁ ଛାଡ଼ିଦେ, ଆଉ ଏତେ ପ୍ରୟାସ କର ନା କୃଷ୍ଣଙ୍କୁ ବାନ୍ଧିବା, ବୋଧେ ଆଜି ଭଗବାନଙ୍କର ଇଚ୍ଛା ନାହିଁ, କୃଷ୍ଣଙ୍କୁ ବାନ୍ଧିବା ଆଜି ଯୋଗ ନାହିଁ। କିନ୍ତୁ ମାତା ଯଶୋଦା ଭାବୁଛନ୍ତି, ସେ ବିସ୍ମିତ ହେଉଛନ୍ତି ଯେ ଏହା କିପରି ସମ୍ଭବ ହେବ, ମୋର ପୁତ୍ରର ଉଦର ବୃଦ୍ଧିପ୍ରାପ୍ତ ହେଇନି, ଯେତିକି ଥିଲା ସେତିକି ଅଛି, ଏବେ ମଧ୍ୟ ମୁଁ ଦେଖୁଛି ତାର କଟିରେ କିଙ୍କିଣୀ ରହିଛି, କଟି କିଙ୍କିଣୀ ବନ୍ଧା ହେଇ ରହିଛି, ସେ ମଧ୍ୟ ବୃଦ୍ଧିପ୍ରାପ୍ତ ହେଇଯାଏ, ଅଥଚ ମୁଁ ସାରା ଗ୍ରାମର ରଜୁ ଏକତ୍ରିତ କରି ମଧ୍ୟ ପ୍ରତିଥର ବାନ୍ଧିବା ପାଇଁ ଚେଷ୍ଟା କଲା ବେଳକୁ ଦୁଇ ଆଙ୍ଗୁଳି ଛୋଟ ପଡ଼ୁଛି କିପରି। ମାତା ଯଶୋଦା ଆଶ୍ଚର୍ଯ୍ୟଚକିତ ହେଲେ, ତେଣୁ ସେ ଭାବୁଛନ୍ତି ମାତା ଯଶୋଦା ବର୍ତ୍ତମାନ ଦୃଢ଼ ସଂକଳ୍ପ ଗ୍ରହଣ କରୁଛନ୍ତି ଯେ ଆଜି ସକାଳରୁ ଯଦି ସନ୍ଧ୍ୟା ହେଇଯାଏ ତେବେ ଆଜି ମୁଁ ଦେଖିବି ମୋ ପୁତ୍ରର ଉଦର କେତେ ବଡ଼, ମୁଁ ଆଜି ବାନ୍ଧିକରି ମୋର ପୁତ୍ରର ଉଦରକୁ ଦେଖିବି କେତେ ବଡ଼ ହେଇଛି ତାର ଆକାର। ମାତା ଯଶୋଦା ଦୃଢ଼ ସଂକଳ୍ପ ଗ୍ରହଣ କଲେ, ତେଣୁ ଗୋପୀମାନେ କହିଲେ ମଧ୍ୟ ସେ ତ୍ୟାଗ କଲେ, ତାଙ୍କର ପ୍ରଚେଷ୍ଟା। ତେଣୁ ଭଗବାନ କୃଷ୍ଣ ଦେଖିଲେ ଯେତେବେଳେ ମାତା ଯଶୋଦା ଅତ୍ୟଧିକ ପରିଶ୍ରମ ହେତୁ ଥକିଗଲେଣି ଏବଂ ଦୃଢ ସଂକଳ୍ପ ଗ୍ରହଣ କରିଛନ୍ତି, ଭଗବାନ କୃଷ୍ଣଙ୍କର ହୃଦୟରେ ଭଗବାନଙ୍କର କୃପା ଶକ୍ତିର ଉଦୟ ହେଲା ଏବଂ ଭଗବାନଙ୍କର କୃପା ଶକ୍ତିର ଯେତେବେଳେ ଉଦୟ ହେଲା ଭଗବାନଙ୍କର ହୃଦୟ ଦ୍ରବୀଭୂତ ହେଲେ ମାତା ଯଶୋଦାଙ୍କ ପ୍ରତି କୃଷ୍ଣଙ୍କର ହୃଦୟ ଦ୍ରବୀଭୂତ ହେଲା। କିନ୍ତୁ ମାତା ଯଶୋଦା ବହୁତ ଥକିଗଲେ ପରିଶ୍ରମ କରିବେ ଏବଂ ଦୃଢ ସଂକଳ୍ପ ନେଇଛନ୍ତି, ମୋତେ ବାନ୍ଧି କରି ରହିବେ, ତ୍ୟାଗ କରିବେନି ଉଦ୍ୟମ। ତେଣୁ କୃଷ୍ଣ ଯେତେବେଳେ କୃପା ଶକ୍ତିର ଉଦୟ ହେଲା ମାତା ଯଶୋଦାଙ୍କର ପରିଶ୍ରମ ଏବଂ ଦୃଢ ନିଶ୍ଚୟତା ଦର୍ଶନ କରି ତାପରେ ଭଗବାନ କୃଷ୍ଣ ରାଜି ହେଲେ ବନ୍ଧା ହେବ, ତାପରେ ଭଗବାନ ମାତା ଯଶୋଦା ବାନ୍ଧିବା ପାଇଁ ସମର୍ଥ ହେଲେ। ତେଣୁ ଯୋଉ ଦୁଇ ଆଙ୍ଗୁଳି ଛୋଟ କରୁଥିଲା ଧର୍ଜୁ ସେଥିରେ ଦୁଇଟି ଜିନିଷର ଅଭାବ ରହିଯାଇଛି, କଣ? ଦୃଢ ସଂକଳ୍ପ ଏବଂ କୃଷ୍ଣଙ୍କର କୃପା। ତେଣୁ ଭକ୍ତି ମାର୍ଗରେ ଆମର ମଧ୍ୟ ସେଇ ଦୁଇଟିର ଅଭାବ ରହିଛି। ଯେପର୍ଯ୍ୟନ୍ତ ଭକ୍ତି ମାର୍ଗରେ ଆମେ ଦୃଢ ସଂକଳ୍ପ ନେଇ ପରିଶ୍ରମ ନ କରିବା ସେପର୍ଯ୍ୟନ୍ତ ଆମେ କୃଷ୍ଣଙ୍କର କୃପାକୁ ପ୍ରାପ୍ତ ହୋଇପାରିବା ନାହିଁ, ଏବଂ ଯେପର୍ଯ୍ୟନ୍ତ ଆମେ କୃଷ୍ଣଙ୍କର କୃପାକୁ ପ୍ରାପ୍ତ ନ ହେଇଛେ ସେପର୍ଯ୍ୟନ୍ତ ଭକ୍ତି ମାର୍ଗରେ ଆମେ ସିଦ୍ଧିକୁ ପ୍ରାପ୍ତ ହୋଇପାରିବା ନାହିଁ ବା କୃଷ୍ଣଙ୍କୁ ବଶୀଭୂତ କରିପାରିବା। ତେଣୁ ଭକ୍ତି ମାର୍ଗରେ ଏ ଦୁଇଟିର ବହୁତ ଆବଶ୍ୟକତା ରହିଛି, ଯେ କଠିନ ପରିଶ୍ରମ ଦୃଢ଼ ସଂକଳ୍ପ ନେଇ କଠିନ ପରିଶ୍ରମ କୃଷ୍ଣଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ କୃଷ୍ଣଙ୍କର କୃପା, ତାହେଲେ ଯାଇ ଆମେ ଭକ୍ତି ମାର୍ଗରେ ସଫଳ କରୁ। ହରେ ହରେ କୃଷ୍ଣ। ଜୟ କୃଷ୍ଣ ଭାଗବତ।